ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার জীবিত তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশী হওয়া নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর আমি পত্র মাধ্যমে পঠাই সারিছু, তা বোধহয় আপনার হস্তগত হয়ে সারি যদি তাহা আপনার সন্তোষজনক হয়ে নথায় তাহলে তুরন্ত পত্র মাধ্যমে আমসহ যোগাযোগ করন্তু। আও বিশেষ অনুরোধ, আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার সাহায্য করন্তু, আও সেমানকু আমসহ পত্র মাধ্যমে যোগাযোগ করিবা নিমন্তে উৎসাহিত করন্তু। এথিসহিত আপনার যদি কোনসি প্রার্থনার অনুরোধ রইছি কিবা জীবনর সাক্ষ্য রইছি তাহলে তা লেখি জনাইলে আমি আপনার নিমন্তে মধ্যে প্রার্থনা করিব। প্রভু যীশুঙ্কর অনুগ্রহ আপনার সহবর্তী হউ। আসন্তু প্রভুঙ্কর বাক্য মধ্যকু যিবা পূর্বরু সংক্ষেপে প্রার্থনা করিবা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু যে তুমি আমি জীবিত মধ্যে নামস্থান দিয়েছ। প্রভু ধন্যবাদ করুছু যে তুমি শ্রোতাবন্ধু মানকর সমস্যা সমাধান করিছ, তুমি অনেক সুস্থতা দিয়েছ। হ্যাঁ প্রভু, আজি মধ্যে যে তুমার সুস্থতার অপেক্ষার অনেক প্রভু, তুমি সে সুস্থতা দিও। যে প্রভু ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ। ମୋର ଅନୁରୋଧ, ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୋଯୋଗର ସହିତ ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଓ ତହିଁରୁ ଆପଣଙ୍କର ଆତ୍ମିକ ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରନ୍ତୁ। ତେବେ ଆଜି ଆମେ ଏଷ୍ଟର ବିବରଣ ପୁସ୍ତକର ଚାରି ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଏପରି ଏକ ସମୟ ନିମନ୍ତେ, ଯେଉଁଦୀ ଜାତି ପ୍ରତି ଏହା ଏକ ଭୟଙ୍କର ସମୟ ଥିଲା। ତିନି ପର୍ବରେ ଆମେ ଦେଖିସାରିଛୁ ଯେ ସେହି ଭୟଙ୍କର ରାଜାଜ୍ଞା ରାଜ୍ୟର କୋଣେ କୋଣେ ଘୋଷିତ ହେବାକୁ ଲାଗିଲା। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ମର୍ଦ୍ଦଖୟଙ୍କ ମନର ପ୍ରତିକ୍ରିୟା। ଚାରିପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ମର୍ଦ୍ଦଖୟ ଏହିସବୁ ବିଷୟ ଗୋଚର ହୁଅନ୍ତେ ଆପଣ ବସ୍ତ୍ର ଚିରିଲା ଓ ଅଖା ପିନ୍ଧି ଓ ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପ ସ୍ୱରରେ ରୋଦନ କଲା। ପୁଣି ସେ ରାଜଦ୍ୱାରର ସମ୍ମୁଖ ପର୍ଯ୍ୟନ୍ତ ମଧ୍ୟ ଆସିଲା, ମାତ୍ର ଅଖା ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରିପାରିଲା ନାହିଁ। ଯେତେବେଳେ ମର୍ଦ୍ଦଖ୍ୟ ସେହି ରାଜାଜ୍ଞା ବିଷୟ ଶୁଣିବାକୁ ପାରିଲେ ଯେ ଯିହୁଦୀମାନଙ୍କୁ ସମୂଳେ ଉଚ୍ଛିନ୍ନ କରାଯିବ ବୋଲି, ସେତେବେଳେ ସେ ଆପଣ ବସ୍ତ୍ର ଚିରି ଅଖା ପିନ୍ଧି ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପ ସ୍ୱରରେ ରୋଦନ କଲେ। ଦେଖନ୍ତୁ, ସେ ନିଜର ଜାତି ପାଇଁ କେତେଦୂର ଚିନ୍ତିତ। ସେ ଜାଣିଥିଲେ ରାଜାଜ୍ଞା କେବେ ହେଲେ ପରିବର୍ତ୍ତିତ ହୋଇପାରିବ ନାହିଁ। ମୋର ଚିନ୍ତାଧାରାରେ ଆନୁମାନିକ ଭାବେ ସେହି ରାଜ୍ୟରେ ପ୍ରାୟ 15 ନିୟୁତ ଯିହୁଦୀମାନେ ଥିବେ। ଯଦି ସେହି ରାଜାଜ୍ଞା କାର୍ଯ୍ୟକାରୀ ହୋଇଥାନ୍ତା ତାହେଲେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥାନ୍ତା। ଯେହେତୁ ଜଣେ ବ୍ୟକ୍ତି ହାମଣ୍ଡ ନିକଟରେ ନତମସ୍ତକ ହେଲା ନାହିଁ, ତେଣୁକରି ସମଗ୍ର ଜାତି ଉଚ୍ଛିନ୍ନ ହେବାକୁ ଥିଲା। ମାତ୍ର ପ୍ରକୃତରେ ଏହା ସୈତାନିକ କାର୍ଯ୍ୟ ଥିଲା, ଏହା ଏକ ନୃଶଂସ କାର୍ଯ୍ୟ ଥିଲା। ତିନି ପଦରେ ଲେଖା ଅଛି, ଆଉ ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମପତ୍ର ଗଲା, ସେହି ସକଳ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନେକ ଅଖା ଓ ଭସ୍ମରେ ଶୟନ କଲେ। ଦେଖନ୍ତୁ, ଏକ ଆଶ୍ଚର୍ଯ୍ୟର ବିଷୟ ଲକ୍ଷ୍ୟ କରିବେ, କେହି ପ୍ରାର୍ଥନା କରିବା ନିମନ୍ତେ ଆହ୍ୱାନ ଦେଉନାହାନ୍ତି। ଆପଣ ଦେଖନ୍ତୁ, ଏହି ଲୋକମାନେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲେ। କୋରୋସ୍ ରାଜାଙ୍କର ଆଦେଶ ଅନୁଯାୟୀ ସେମାନେ ଯେଉଁ ସମୟରେ ଜେରୁସାଲମକୁ ବାହୁଡ଼ି ଯିବାକୁ ଥିଲା ସେତେବେଳେ ସେମାନେ ଗଲେ ନାହିଁ, ଆଉ ସେମାନେ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ହେଲେ ନାହିଁ। ଫଳତଃ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ନିମନ୍ତେ ସେମାନଙ୍କର ଆଉ ମୁଖ ଖୋଲୁନାହିଁ। ମାତ୍ର ସେମାନେ କେତେକ ଆନୁଷ୍ଠାନିକ ବିଧିବିଧାନକୁ ଅନୁସରଣ କରୁଅଛନ୍ତି, ଆଉ ତାହା ହେଉଛି ଉପବାସ, ଅକା ପିନ୍ଧି ଭସ୍ମରେ ଶୟନ କରିବା ଓ ବିଳାପ କରିବା। ଏହିସବୁ ବିଷୟ ସେମାନେ ସାଧନ କରୁଅଛନ୍ତି, କାରଣ ସେମାନେ ଜାଣିଥିଲେ ମାଦୀୟ ପାରସିକ ବ୍ୟବସ୍ଥା ଅନୁଯାୟୀ ଯାହା କିଛି ସ୍ଥିର କରାଯାଏ ତାହା ଅଖଣ୍ଡନୀୟ ଓ ଅପରିବର୍ତ୍ତନୀୟ, ଏପରିକି ରାଜା ନିଜେ ମଧ୍ୟ ତାହା ପରିବର୍ତ୍ତନ କରିପାରିବେ ନାହିଁ। କାରଣ ପ୍ରଥମରେ ଆମେ ଦେଖିଛୁ ଯେ ରାଜା ବଷ୍ଟିରାଣୀକୁ ପୁନର୍ବାର ଗ୍ରହଣ କରିବା ନିମନ୍ତେ ଚାହିଁଲେ ମଧ୍ୟ ସେ ନିଜେ ସେହି ବ୍ୟବସ୍ଥାକୁ ପରିବର୍ତ୍ତନ କରିପାରିଲେ ନାହିଁ। ତେଣୁ ଯିହୁଦୀମାନେ ଜାଣିପାରିଲେ ଯେ ରାଜା ଯିହୁଦୀ ଜାତିକୁ ସମୂଳେ ଉଚ୍ଛିନ୍ନ କରିବା ନିମନ୍ତେ ଯେଉଁ ରାଜାଜ୍ଞା ପ୍ରଣୟନ କରିଅଛନ୍ତି ତହିଁରେ ପରିବର୍ତ୍ତନ ଘଟିନପାରେ, ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ। ତେଣୁକରି ସେମାନେ ଅଖା ପିନ୍ଧି ଓ ଭସ୍ମରେ ଶୟନ କରି ଶୋକ ଓ ବିଳାପ କଲେ, କାରଣ ସେମାନେ ସେହି ରାଜାଜ୍ଞାର ଗୁରୁତ୍ୱତାକୁ ଓ ତହିଁର ଫଳାଫଳକୁ ବିଶ୍ୱାସ କଲେ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଈଶ୍ୱରଙ୍କର ବାକ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ କି ଈଶ୍ୱରଙ୍କର ସେହି ବିଚାର ପ୍ରତି ଭୟ କରନ୍ତି ନାହିଁ, ସେମାନେ ଏହାକୁ ହାଲୁକା ମଣନ୍ତି। ପାପ ପ୍ରତି ସେମାନଙ୍କର ବାସ୍ତବ ଅନୁତାପ ନାହିଁ, ଈଶ୍ୱରଙ୍କ ପ୍ରତି ସେମାନଙ୍କ ମନରେ ଭୟ ମଧ୍ୟ ନାହିଁ। ସେମାନେ ବିଶ୍ୱାସ କରନ୍ତି ନାହିଁ ଯେ ସେମାନେ ଦିନେ ଈଶ୍ୱରଙ୍କ ଦ୍ୱାରା ବିଚାରିତ ହେବେ। ମର୍ଦ୍ଦଖୟ ସେହି ରାଜାଜ୍ଞାର ଭୟଙ୍କରତା ଉପରେ ବିଶ୍ୱାସ କରିଥିଲେ, ତେଣୁକରି ସେ ନିଜର ବସ୍ତ୍ର ଚିରି ଅଖା ପିନ୍ଧି ଭସ୍ମଲେପନ କଲେ ଓ ନଗର ମଧ୍ୟକୁ ଯାଇ ଉଚ୍ଚ ବିଳାପ ସ୍ୱରରେ ରୋଦନ କଲେ। ସମଗ୍ର ରାଜ୍ୟରେ ବସବାସ କରୁଥିବା ଜିହୁଦୀମାନେ ମଧ୍ୟ ଉପବାସ କ୍ରନ୍ଦନ କରି ବିଳାପ କଲେ। ଆଜି କ'ଣ ଈଶ୍ୱରଙ୍କ ବାକ୍ୟ ପ୍ରତି ଆମମାନଙ୍କର ଭୟ ଅଛି କି? ଆଜି କ'ଣ ଆମେ ଈଶ୍ୱରଙ୍କ ବିଚାରକୁ ଭୟ କରୁ କି? ଆଜି କ'ଣ ଆମେ ନିଜର ପାପମୟ ଜୀବନ ନିମନ୍ତେ ଅନୁତପ୍ତ କି? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଆମେ ଈଶ୍ୱରଙ୍କ ହସ୍ତରୁ କେବେ ହେଲେ ଖସି ପଳାଇ ଯାଇପାରିବା ନାହିଁ। ସେ ସର୍ବଦର୍ଶୀ ଓ ସର୍ବଶକ୍ତିମାନ। ସେ ନିଶ୍ଚୟ ମନୁଷ୍ୟର ପାପକୁ ବିଚାରରେ ଆଣିବେ ଯଦି ମନୁଷ୍ୟ ପାପ ନିମନ୍ତେ ଅନୁତାପ କରି ତାହା ସ୍ୱୀକାର କରି ନ ଛାଡ଼େ। ଚାରିପଦରେ ଲେଖା ଅଛି, ଏଣୁ ଏଷ୍ଟରର ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାକୁ ଜଣାଇଲେ। ତେଣୁ ରାଣୀ ଅତିଶୟ ଶୋକ କଲା, ପୁଣି ମର୍ଦ୍ଦକ୍ଷୟଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା, ମାତ୍ର ସେ ତାହା ଗ୍ରହଣ କଲା ନାହିଁ। ରାଜାଙ୍କର ରାଣୀ ହିସାବରେ ଏଷ୍ଟର ରାଣୀ ନିଜକୁ ଅତି ସୁରକ୍ଷିତା ତଥା ନିରାପଦ ବୋଲି ମନେ କରୁଥିଲେ। ତେଣୁକରି ସେ ମର୍ଦ୍ଦକ୍ଷୟଙ୍କର ଅଖା ପିନ୍ଧିବା ବିଷୟ ଶୁଣିବା ପରେ ନିଜକୁ ଅତି ସଙ୍କୋଚବୋଧ କଲେ, କାରଣ ମର୍ଦ୍ଦକ୍ଷୟ ତାହାଙ୍କର ପାଳନକାରୀ ପିତା ଥିଲେ। ଏଠାରେ ସେ ନଗର ମଧ୍ୟକୁ ଯାଇ ଶୋକ ଓ ବିଳାପ ଓ ରୋଦନ କରିବାକୁ ଲାଗିଲେ। ତେଣୁ ଏଷ୍ଟର ରାଣୀ କ'ଣ କଲେ? ସେ ମର୍ଦ୍ଦକ୍ଷୟ ନିମନ୍ତେ ଏକ ସୁନ୍ଦର ରାଜବସ୍ତ୍ର ପଠାଉଛନ୍ତି ଯେପରି ସେ ତାହା ପିନ୍ଧିବେ। ନିଃସନ୍ଦେହରେ କୁହାଯାଇପାରେ ଯେ ସେହି ବସ୍ତ୍ର ନିଶ୍ଚିତ ଭାବେ ବହୁମୂଲ୍ୟ ତଥା ଅତି ସୁନ୍ଦର ଚକଚକିଆ ବସ୍ତ୍ର ହୋଇଥିବ। ମାତ୍ର ଆପଣ ଦେଖନ୍ତୁ, ଏହି ଉଜ୍ଜଳ ତଥା ସୁନ୍ଦର ବସ୍ତ୍ର ରାଜାଜ୍ଞାଙ୍କୁ ପରିବର୍ତ୍ତିତ କରାଇପାରିବ ନାହିଁ। ମର୍ଦ୍ଦକ୍ଷୟ ମଧ୍ୟ ସେହି ବସ୍ତ୍ରକୁ ଗ୍ରହଣ କରିବେ ନାହିଁ। ସେହିସବୁ କଳଙ୍କ ବା କାଳିମାର ବିଷୟକୁ ଘୋଡ଼େଇପାରିବ ନାହିଁ ବା ଦୂର କରିପାରିବ ନାହିଁ। ସେହି ବସ୍ତ୍ର ଦୁଃଖ ହରଣ କରିପାରିବ ନାହିଁ, କି ଜୀବନକୁ ରକ୍ଷା କରିପାରିବ ନାହିଁ, କି ପାପରୁ ଉଦ୍ଧାର କରିପାରିବ ନାହିଁ। ଏଠାରେ ଆମମାନଙ୍କୁ ଏକ ଆତ୍ମିକ ଶିକ୍ଷା ମିଳେ। ଧର୍ମକୁ ଆଦରି ନେଲେ ମନୁଷ୍ୟ ଈଶ୍ୱରଙ୍କ ନିକଟରେ ନିଷ୍ପାପୀ ବୋଲି ଗଣିତ ହୋଇପାରିବ ନାହିଁ, କି ଈଶ୍ୱରଙ୍କ ବିଚାରରୁ ବର୍ତ୍ତି ଯାଇପାରିବ ନାହିଁ। କିମ୍ବା ପାପର ବେତନ ଯେ ମୃତ୍ୟୁ, ଏହି ବିଷୟକୁ ଅଦଳବଦଳ କରିପାରିବ ନାହିଁ। ଅନେକ ଲୋକ ପାପକୁ ଭିନ୍ନ ଭିନ୍ନ ଆକାରରେ ବିଚାର କରନ୍ତି। ଅନେକ ଅଛନ୍ତି ନିଜକୁ ପାପୀ ବୋଲି ବିଚାର କରନ୍ତି ନାହିଁ, ଆଉ ସେମାନେ ସେହି ପାପର ବାସ୍ତବତାଠାରୁ ନିଜକୁ ଲୁଚାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି। ଅନେକ କିଛି ଦାନଧର୍ମ ବା ପୁଣ୍ୟକର୍ମ କରି ପାପରୁ ବର୍ତ୍ତି ଯିବା ପାଇଁ ଚେଷ୍ଟା କରନ୍ତି, ମାତ୍ର ତାହା କ'ଣ ସମ୍ଭବପର? ତାହା କେବେ ହେଲେ ସମ୍ଭବ ନୁହେଁ। ମନୁଷ୍ୟ ଯେଉଁ ପାପ କରେ ସେହି ପାପର ପ୍ରତିଫଳତାକୁ ଭୋଗିବାକୁ ହିଁ ପଡ଼ିବ। ତାଛଡ଼ା ମନୁଷ୍ୟ ସ୍ୱଭାବତଃ ପାପୀ ହୋଇଥିବାରୁ ସେ ନିଜର ପାପ ନିମନ୍ତେ କେବେ ହେଲେ ପ୍ରାୟଶ୍ଚିତ ସାଧନ କରିପାରିବ ନାହିଁ। ପାପକ୍ଷମା ମନୁଷ୍ୟ ହସ୍ତରେ ନାହିଁ, ମାତ୍ର ଈଶ୍ୱରଙ୍କ ହସ୍ତରେ, ଓ ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସେହି ଉଦ୍ଧାର ସାଧନ କରିଅଛନ୍ତି। ତେଣୁ ପାପରୁ ଉଦ୍ଧାର ପାଇବାକୁ ହେଲେ ଆପଣଙ୍କୁ ବା ମୋତେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ଆସିବାକୁ ଅଛି ଓ ତାହାଙ୍କଠାରେ ନିଜର ସମସ୍ତ ପାପ ସ୍ୱୀକାର କରିବାକୁ ଅଛି ଓ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବାକୁ ଅଛି, କାରଣ ସେ ଆପଣଙ୍କ ନିମନ୍ତେ ସେହି କୃଷ ଉପରେ ପ୍ରାଣଦାନ କରିଅଛନ୍ତି ଓ ଆପଣଙ୍କର ପାପ ଋଣ ପରିଶୋଧ କରିଅଛନ୍ତି। ଆପଣଙ୍କୁ କେବଳ ଗୋଟିଏ ବିଷୟ କରିବାକୁ ହେବ, ଆଉ ତାହା ହେଉଛି ସେହି ଖ୍ରୀଷ୍ଟ ଆପଣଙ୍କ ନିମନ୍ତେ ଯାହା ସାଧନ କରିଅଛନ୍ତି ତାହାକୁ ଗ୍ରହଣ କରିବା। ଆଜି ଯଦି ଆପଣ ସେହି ଅନନ୍ତ ମୃତ୍ୟୁରୁ ରକ୍ଷା ପାଇବାକୁ ଚାହାନ୍ତି, ତାହେଲେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତୁ, ଅର୍ଥାତ୍ ସେ ଆପଣଙ୍କ ଉଦ୍ଧାର ନିମନ୍ତେ ଯାହା ସାଧନ କରିଅଛନ୍ତି ତହିଁରେ ବିଶ୍ୱାସ କରନ୍ତୁ। ବର୍ତ୍ତମାନ ଆପଣ ଲକ୍ଷ୍ୟ କରନ୍ତୁ, ମର୍ଦ୍ଦକ୍ଷୟ ତାହାଙ୍କର କନ୍ୟା ଅର୍ଥାତ୍ ଏଷ୍ଟର ରାଣୀଠାରୁ ସେହି ପୋଷାକ ଗ୍ରହଣ କରୁନାହାନ୍ତି, ଆଉ ଯେତେବେଳେ ସେହି ବସ୍ତ୍ର ରାଣୀଙ୍କ ନିକଟକୁ ଫେରିଆସିଲା ସେତେବେଳେ ସେ ଜାଣିବାକୁ ପାରିଲେ ଯେ କିଛି ଗୁରୁତର ଘଟଣା ଘଟିଅଛି। ଏଷ୍ଟର ରାଣୀ ଜାଣିବାକୁ ପାରିଲେ ଯେ ଏପରି କିଛି ସାଧାରଣ ବିଷୟ ନାହିଁ ଯାହାକି ତାଙ୍କର ପିତାଙ୍କୁ ଏପରି ମର୍ମାହତ କରିବ ଓ ସେ ବସ୍ତ୍ର ଫେରାଇ ଦେବେ। ପାଞ୍ଚପଦରେ ଲେଖା ଅଛି, ଏଥିରେ ରାଜା ଦ୍ୱାରା ଏଷ୍ଟରର ସେବାରେ ନିଯୁକ୍ତ ହଥକ୍ ନାମେ ରାଜ ନପୁଂସକକୁ ଏଷ୍ଟର ଡାକି କି ହେଲା ଓ କି ନିମନ୍ତେ ତାହା ହେଲା ଏହା ଜାଣିବା ନିମନ୍ତେ ମର୍ଦ୍ଦକ୍ଷୟ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲା। ଏଷ୍ଟର ଏପର୍ଯ୍ୟନ୍ତ କୌଣସି ବିଷୟ ଜାଣିନଥିଲେ, ତେଣୁକରି ତାହାଙ୍କ ପିତା କାହିଁକି ଅଖା ପିନ୍ଧି ଭସ୍ମ ଲେପନ କରିଅଛନ୍ତି ତାହା ଜାଣିବାକୁ ଚାହିଁଲେ ଓ ସେ ତହିଁର କାରଣ ଓ ଉତ୍ତର ଜାଣିବାକୁ ଚାହିଁଲେ। ଛଅ ପଦରେ ଲେଖା ଅଛି, ତହିଁରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକବନ୍ଦୀ ସ୍ଥାନରେ ମଦକ୍ଷୟ ନିକଟକୁ ଗଲା। ପ୍ରକୃତରେ ଏଷ୍ଟର ରାଣୀ ହୋଇଥିବାରୁ ସେ ନିଜେ ମର୍ଦ୍ଦକ୍ଷୟ ନିକଟକୁ ଯାଇପାରିଲେ ନାହିଁ, ତେଣୁକରି ସେ ଜଣେ ବାର୍ତ୍ତାବାହକକୁ ତାହାଙ୍କ ନିକଟକୁ ପଠାଇଲେ। ସାତରୁ ନଅ ପଦ ମଧ୍ୟରେ ଲେଖା ଅଛି, ପୁଣି ମର୍ଦ୍ଦକ୍ଷୟ ଆପଣା ପ୍ରତି ଯାହା ଯାହା ଘଟିଥିଲା ଓ ଜୁହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ ରାଜଭଣ୍ଡାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା ତାହା ତାହାକୁ କହିଲା। ଆହୁରି ମଧ୍ୟ ସେମାନଙ୍କ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ସୁସନରେ ଦତ୍ତ ହୋଇଥିଲା ତହିଁର ଏକ ପ୍ରତିଲିପି ଏଷ୍ଟରକୁ ଦେଖାଇ ଜ୍ଞାତ କରାଇବାକୁ ଦେଲା। ଆଉ ଏଷ୍ଟର ଯେପରି ଆପଣା ଲୋକଙ୍କ ପାଇଁ ରାଜାଙ୍କ ଛାମୁରେ ପ୍ରବେଶ କରି ତାଙ୍କ ନିକଟରେ ନିବେଦନ ଓ ଅନୁରୋଧ କରିବ ଏପରି ଆଦେଶ କରିବାକୁ କହିଲା। ତେଣୁ ହଥକ୍ ଆସି ମର୍ଦ୍ଦକ୍ଷୟର କଥା ଏଷ୍ଟରକୁ ଜଣାଇଲା। ମର୍ଦ୍ଦକ୍ଷୟ ଏଷ୍ଟର ରାଣୀଙ୍କ ନିକଟକୁ ଏକ ସମ୍ବାଦ ଏହିପରି ପ୍ରେରଣ କଲେ, ଏହି କାରଣରୁ ମୁଁ ଅଖା ଓ ଭସ୍ମ ପରିଧାନ କରିଅଛି ଯେ ଆମର ଲୋକମାନେ ଓ ତୁମ୍ଭେ ଓ ମୁଁ ମୃତ୍ୟୁ ନିମନ୍ତେ ଏକ ଭୟଙ୍କର ରାଜାଜ୍ଞାର ବଶବର୍ତ୍ତୀ ହୋଇଅଛୁ। ଏହାପରେ ସେ ସେହି ବାର୍ତ୍ତାବାହକକୁ ସେହି ରାଜାଜ୍ଞାର ଏକ ନକଲ ଦେଲେ, ଯେପରି ଏଷ୍ଟର ନିଜେ ସେହି ନକଲକୁ ପାଠ କରିବାକୁ ପାରନ୍ତି ଓ ସମସ୍ତ ବିଷୟକୁ ଜାଣିବାକୁ ପାରନ୍ତି। ଏଠାରେ ମୁଁ କହିବାକୁ ଚାହେଁ ଯେ ଯେଉଁମାନେ କହନ୍ତି ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦିଏ ନାହିଁ ଯେ ମନୁଷ୍ୟ ଜଣେ ପାପୀ ବୋଲି, ଈଶ୍ୱରଙ୍କ ବାକ୍ୟ କ'ଣ କହେ ତାହା ସେମାନେ ଅଧ୍ୟୟନ କରିବା ଉଚିତ। ଈଶ୍ୱରଙ୍କ ବାକ୍ୟ ତାହା ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ମନୁଷ୍ୟ ହେଉଛି ପାପୀ ଓ ଈଶ୍ୱର ପାପର ବିଚାର କରନ୍ତି। ଯଦି ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବେ ତାହେଲେ ସେମାନେ ତାହା ଜାଣିପାରିବେ। ତେବେ ଏଠାରେ ଆମେ ଦେଖୁଛୁ ଯେ ସେହି ବାର୍ତ୍ତାବାହକ ମର୍ଦ୍ଦକ୍ଷୟଙ୍କର ସମ୍ବାଦ ଓ ରାଜାଜ୍ଞାର ସେହି ନକଲକୁ ନେଇ ଏଷ୍ଟର ରାଣୀଙ୍କ ନିକଟକୁ ଫେରିଗଲା। ଦଶପଦରୁ ଏଗାର ପଦ ମଧ୍ୟରେ ଏହିପରି ଲେଖା ଅଛି, ଏଉତାରେ ଏଷ୍ଟର ହଥକ୍କୁ ଏହି କଥା କହି ମର୍ଦ୍ଦକ୍ଷୟ ନିକଟକୁ ଯିବା ପାଇଁ ଆଜ୍ଞା କଲା, ଯଥା ବିନା ଡାକରାରେ ପୁରୁଷ କି ସ୍ତ୍ରୀ ଯେ କେହି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ଡ ହେବାର ଏକମାତ୍ର ଆଜ୍ଞା ଅଛି। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାନ୍ତି ସେହି ବଞ୍ଚେ। ଏହା ରାଜାଙ୍କର ସବୁ ଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଆଜକୁ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇନାହିଁ। ଏଷ୍ଟର ରାଣୀ ମର୍ଦ୍ଦକ୍ଷୟଙ୍କର ସମ୍ବାଦ ଶୁଣିବା ପରେ ଓ ସେହି ରାଜାଜ୍ଞାଙ୍କୁ ପାଠ କରିବା ପରେ ସେ ମର୍ଦ୍ଦକ୍ଷୟଙ୍କ ନିକଟକୁ ଆଉ ଏକ ସମ୍ବାଦ ପଠାଉଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ରାଣୀ କହନ୍ତି, ତାହା ଅତି ଦୁଃଖର ବିଷୟ, ମୁଁ ତାହା ଶୁଣି ବିଶେଷ ଦୁଃଖିତ, ପୂର୍ବରୁ ମୁଁ କିଛି ଜାଣିପାରିଲି ନାହିଁ। ଏହାପରେ ରାଣୀ ଆଉ କିଛି ମଧ୍ୟ ଯୋଗ କରି କହନ୍ତି, କିନ୍ତୁ ମୁଁ ତିରିଶ ଦିନ ହେବ ରାଜାଙ୍କ ଉପସ୍ଥିତି ମଧ୍ୟକୁ ଡାକରା ପାଇନାହିଁ। ମୁଁ ଜାଣେ ନା ତାଙ୍କର ମନୋଭାବ ମୋ ପ୍ରତି କିପରି ରହିଅଛି ଓ ତୁମ୍ଭେ ଜାଣ ରାଜାଙ୍କର ବ୍ୟବସ୍ଥା କିପରି ଦୃଢ଼। କାରଣ ସେହି ସମୟର ପ୍ରତ୍ୟେକ ରାଜ୍ୟରେ ଯେଉଁମାନେ ରାଜାଙ୍କର ବିନା ଡାକରାରେ ରାଜାଙ୍କର ଉପସ୍ଥିତି ମଧ୍ୟକୁ ଯାଉଥିଲେ ସେମାନେ ମୃତ୍ୟୁବରଣ କରୁଥିଲେ। କେବଳ ଯାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାଉଥିଲେ ସେ ବଞ୍ଚୁଥିଲା। ତେଣୁକରି ସେ ମର୍ଦ୍ଦକ୍ଷୟଙ୍କୁ ଏହି କଥା କହିପଠାଇଲେ, ଯଦି ମୁଁ ରାଜାଙ୍କ ନିକଟକୁ ବିନା ଡାକରାରେ ଯାଏ ତାହେଲେ ମୋ ପ୍ରତି ମୃତ୍ୟୁ ସୁନିଶ୍ଚିତ। ବାରପଦରେ ଲେଖା ଅଛି, ସେମାନେ ଏଷ୍ଟରର ଏହି କଥା ମର୍ଦ୍ଦକ୍ଷୟକୁ କହିଲେ। ମର୍ଦ୍ଦକ୍ଷୟ ବର୍ତ୍ତମାନ ଏଷ୍ଟର ରାଣୀଙ୍କର ସମସ୍ତ କଥା ଶୁଣିବାକୁ ପାରିଲେ। ଏହାପରେ ମର୍ଦ୍ଦକ୍ଷୟ ଏଷ୍ଟର ରାଣୀ ନିକଟକୁ ଏହିପରି ସମ୍ବାଦ ପ୍ରେରଣ କଲେ, ଯାହାକି ଚାରିପର୍ବର ତେର ପଦରୁ ଚଉଦ ପଦ ମଧ୍ୟରେ ଲେଖା ଅଛି। ତେଣୁ ମର୍ଦ୍ଦକ୍ଷୟ ଏଷ୍ଟରକୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, ସବୁ ଜିହୁଦୀୟମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜଗୃହରେ ଥିବାରୁ ଯେ ରକ୍ଷା ପାଇବ ଏହା ମନେ ନ ଭାବ। ଯେବେ ତୁମ୍ଭେ ଏହି ସମୟରେ ସର୍ବତୋ ଭାବେ ନିରବ ହୋଇ ରୁହ, ତେବେ ଅନ୍ୟ କୌଣସି ସ୍ଥାନରୁ ଜିହୁଦୀୟମାନଙ୍କର ଉପକାର ଓ ଉଦ୍ଧାର ଉତ୍ପନ୍ନ ହେବ, ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ବିନଷ୍ଟ ହେବ। କିଏ ଜାଣେ ତୁମ୍ଭେ ଏପରି ସମୟ ନିମନ୍ତେ ରାଜ୍ୟ ପାଇଅଛ। ଆମେ ଜାଣିଛୁ ଯେ ରାଜାଙ୍କର ଏଥିପୂର୍ବରୁ ଆଉ ଜଣେ ରାଣୀ ଥିଲେ ଯିଏକି ବଷ୍ଟି ରାଣୀ ଓ ସେ ରାଜାଙ୍କ ଆଜ୍ଞା ଅନୁଯାୟୀ ରାଣୀ ପଦରୁ ଚ୍ୟୁତ ହେଲେ ଏପରିକି ରାଜା ନିଜେ ସେହି ରାଜାଜ୍ଞା ପରିବର୍ତ୍ତନ କରିପାରିଲେ ନାହିଁ। ଏଷ୍ଟର ରାଣୀ ସମ୍ଭବତଃ ସେହି ଘଟଣାରୁ ନିଜକୁ ସତର୍କ ରଖିବା ପାଇଁ ଚେଷ୍ଟା କରୁଥିଲେ, ମାତ୍ର ସେ ଯଦି ଭାବନ୍ତି ଯେ ରାଜାଜ୍ଞା ତାହାଙ୍କୁ ସୁରକ୍ଷା ଦେବ ତାହେଲେ ତା ଭୁଲ ଧାରଣା। କାରଣ ରାଜାଜ୍ଞା ଥିଲା ଯେ ସମସ୍ତ ଜିହୁଦୀମାନେ ହତ ହେବେ ଓ ସେ ମଧ୍ୟ ଜଣେ ଜିହୁଦିଆ ନାରୀ ଥିଲେ। ତେଣୁକରି ମର୍ଦ୍ଦଖୟ ଏଷ୍ଟରଙ୍କୁ ଏହିପରି କହନ୍ତି, ଏଷ୍ଟର, ତୁମ୍ଭେ ରାଜାଙ୍କର ରାଣୀ ହୋଇଥିବାରୁ ଯେ ଏହି ମୃତ୍ୟୁରୁ ଛାଡ଼ ପାଇଯିବ ତାହା ନୁହେଁ, କାରଣ ଏହା ରାଜ୍ୟର ପ୍ରତ୍ୟେକ ଜିହୁଦୀଙ୍କ ପ୍ରତି ଘଟିବାକୁ ଯାଉଅଛି ଓ ତୁମ ପ୍ରତି ମଧ୍ୟ ଘଟିବ। ଆମେ ମଧ୍ୟ ଦେଖିବାକୁ ପାରିବା ଯେ ଅକ୍ଷସ୍ୱରସ ରାଜା ଏପର୍ଯ୍ୟନ୍ତ ଜାଣିନଥିଲେ ଏଷ୍ଟର ରାଣୀ ଜଣେ ଜିହୁଦିଆ ନାରୀ। ମର୍ଦ୍ଦଖୟ ଆହୁରି ମଧ୍ୟ କହନ୍ତି, ଯଦି ଏଷ୍ଟର ନୀରବ ରହନ୍ତି ତାହେଲେ ଅନ୍ୟ କୌଣସି ସ୍ଥାନରୁ ଜିହୁଦିଆମାନଙ୍କର ଉପକାର ଓ ଉଦ୍ଧାର ଉତ୍ପନ୍ନ ହେବ। ଏଠାରେ ପ୍ରଶ୍ନ ଆସେ, ଏହିପରି ପରିସ୍ଥିତିରେ ମର୍ଦ୍ଦଖୟ ଆଉ କେଉଁଠାରୁ ସାହାଯ୍ୟପ୍ରାପ୍ତ ହେବେ ବୋଲି ଆଶା ରଖିଥିଲେ? ଈଶ୍ୱରଙ୍କ ବ୍ୟତୀତ ଆଉ ଅନ୍ୟ କୌଣସି ଉପାୟ ନଥିଲା। ଈଶ୍ୱର ହିଁ ସେମାନଙ୍କର ଏକମାତ୍ର ସାହାଯ୍ୟ ସ୍ୱରୂପ ଥିଲେ ଓ ମୁଁ ବିଶ୍ୱାସ କରେ ଯେ ମର୍ଦ୍ଦଖୟଙ୍କ ମନରେ ତାହା ହିଁ ଥିଲା। ସେ ନିଶ୍ଚିତ ଭାବେ ଜାଣିପାରିଥିବେ ଯେ ଈଶ୍ୱର ଅବ୍ରାହମଙ୍କ ପ୍ରତି କୃତ ତାହାଙ୍କର ପ୍ରତିଜ୍ଞା ଅନୁଯାୟୀ ସେମାନଙ୍କୁ ନିଶ୍ଚିତ ଭାବେ ସୁରକ୍ଷା ପ୍ରଦାନ କରିବେ। ତେଣୁକରି ମର୍ଦ୍ଦଖୟ ଏଷ୍ଟରଙ୍କୁ ଏକ ଆହ୍ୱାନ ଦିଅନ୍ତି ଯେପରି ସେ ଈଶ୍ୱରଙ୍କୁ ଲୋକମାନଙ୍କ ନିମନ୍ତେ କିଛି ଦୃଢ଼ ପଦକ୍ଷେପ ନିଅନ୍ତି। କାରଣ ମୁଁ ଭାବୁଛି ମର୍ଦ୍ଦଖୟ ବର୍ତ୍ତମାନ ଜାଣିବାକୁ ପାରିଥିବେ ଯେ ଈଶ୍ୱରଙ୍କ ବାହୁ ବିସ୍ତାରିତ ହେବାକୁ ଯାଉଅଛି ଓ ଏଷ୍ଟର ରାଣୀ ମଧ୍ୟ ଏକ ମହତ୍ ଉଦ୍ଦେଶ୍ୟ ସାଧନ ନିମନ୍ତେ ସେହି ସିଂହାସନର ଅଧିକାରୀ ହୋଇଅଛନ୍ତି। ଏପରି ପରିସ୍ଥିତିରେ ଈଶ୍ୱର ଏଷ୍ଟରଙ୍କ ମଧ୍ୟ ଦେଇ ତାହାଙ୍କର ମହତ୍ ଅଭିମତକୁ ସଫଳ କରିପାରିବେ। ଆଉ ବର୍ତ୍ତମାନ ଆମେ ଦେଖିବାକୁ ପାରୁଛୁ ଈଶ୍ୱରଙ୍କର ସେହି ଅଦୃଶ୍ୟ ତଥା ଅନୁଗ୍ରହର ହସ୍ତ ଇସ୍ରାଏଲ୍ ଜାତି ପ୍ରତି କାର୍ଯ୍ୟସାଧନ କରିବାକୁ ଯାଉଅଛି। ଏଷ୍ଟର ରାଣୀ ଅଚାନକ ଭାବେ ରାଣୀପଦରେ ମନୋନୀତା ହୋଇନଥିଲେ, ଏଥିରେ ମଧ୍ୟ ଈଶ୍ୱରଙ୍କର ଏକ ମହତ୍ ଅଭିପ୍ରାୟ ରହିଥିଲା ଯାହାକି ବର୍ତ୍ତମାନ ଆମେ ଜାଣିବାକୁ ପାରୁଅଛୁ। ସେ ଏକ ମହତ୍ ଉଦ୍ଦେଶ୍ୟ ନେଇ ରାଣୀପଦରେ ବିଭୂଷିତ ହୋଇଥିଲେ। ଈଶ୍ୱର ଜାଣନ୍ତି ଆଗକୁ କ'ଣ ଘଟିବାକୁ ଯାଉଅଛି, ତେଣୁକରି ସେ ସେହିପରି ଭାବେ ସମସ୍ତ ବିଷୟକୁ ତାହାଙ୍କର ନିୟନ୍ତ୍ରଣାଧୀନ କରି ରଖିଥିଲେ। ତେଣୁକରି ଆମେ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରିବା ଉଚିତ, କାରଣ ସେ ଆମମାନଙ୍କର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟ ଜାଣନ୍ତି। ସେ ଆଜି, କାଲି ଓ ସଦାସର୍ବଦା ସମଭାବେ ଅଛନ୍ତି। ତାଙ୍କର ପ୍ରତିଜ୍ଞା କେବେ ହେଲେ ନିଷ୍ଫଳ ନୁହେଁ, କେବଳ ତାହାଙ୍କର ଇଚ୍ଛା ବି ନୁହେଁ, କୌଣସି ବିଷୟ ସାଧିତ ହୋଇନପାରେ। ଯେତେବେଳେ ଆମେ ତାହାଙ୍କର ହସ୍ତରେ ହସ୍ତ ଦେଉ, ସେତେବେଳେ ସେ ଆମର ହସ୍ତ ଧରି ତାହାଙ୍କର ଇଚ୍ଛା ମଧ୍ୟ କଢ଼ାଇ ନିଅନ୍ତି। ସେ ଜାଣନ୍ତି ଆସନ୍ତାକାଲି, ଆସନ୍ତା ମାସ ବା ଆସନ୍ତା ବର୍ଷ ଆମମାନଙ୍କ ପ୍ରତି କ'ଣ ଘଟିବାକୁ ଯାଉଅଛି। ସେ ଆମମାନଙ୍କର ଯତ୍ନ ନିଅନ୍ତି। ଆମମାନଙ୍କୁ କେବଳ ତାହାଙ୍କଠାରେ ଭରସା କରିବାକୁ ପଡ଼ିବ। ମୋର ଚିନ୍ତାଧାରାରେ ମର୍ଦ୍ଦଖୟ ବର୍ତ୍ତମାନ ଜଣେ ସମ୍ଭ୍ରାନ୍ତ ପୁରୁଷ ହେବାକୁ ଯାଉଅଛନ୍ତି। ସେ ସ୍ପଷ୍ଟ କରିଦିଅନ୍ତି ଯେ ସେ ଈଶ୍ୱରଙ୍କ ନିମନ୍ତେ ପଦକ୍ଷେପ ନେଉଅଛନ୍ତି। ସେ ଈଶ୍ୱରଙ୍କ ନିମନ୍ତେ ମରିବା ପାଇଁ ମଧ୍ୟ ଇଚ୍ଛା କରନ୍ତି। ବର୍ତ୍ତମାନ ଏଷ୍ଟର ରାଣୀଙ୍କ ପ୍ରତି ଟିକେ ଦୃଷ୍ଟି ଦେବା। ସେ ଜଣେ ରାଣୀ ଓ ପ୍ରତ୍ୟେକ କ୍ଷେତ୍ରରେ ରାଣୀ। 15-17 ପଦ ମଧ୍ୟରେ ଲେଖା ଅଛି, ଏଥିରେ ଏଷ୍ଟର ମର୍ଦ୍ଦଖୟକୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, ତୁମ୍ଭେ ଯାଇ ସୁସନରେ ଉପସ୍ଥିତ ସମସ୍ତ ଜିହୁଦୀୟ ଲୋକଙ୍କୁ ଏକତ୍ର କରି ମୋ ଲାଗି ଉପବାସ କର। ପୁଣି 3 ଦିନ ଯାଏ ଦିନରେ କିମ୍ବା ରାତ୍ରିରେ କିଛି ଆହାର କର ନାହିଁ ଓ କିଛି ପାନ କର ନାହିଁ, ମଧ୍ୟ ମୁଁ ଓ ମୋର ଦାସୀଗଣ ତଦ୍ରୁପ ଉପବାସ କରିବୁ। ତହୁଁ ବ୍ୟବସ୍ଥାନୁଯାୟୀ ନହେଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି, ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି। ତେଣୁ ମର୍ଦ୍ଦଖୟ ଚାଲିଯାଇ ଏଷ୍ଟରର ସମସ୍ତ ଆଜ୍ଞାନୁସାରେ କର୍ମ କଲା। ଏହି ସମସ୍ତ ଜଣେ ସମ୍ଭ୍ରାନ୍ତା ନାରୀର ବାକ୍ୟ ଥିଲା। ସେ ମର୍ଦ୍ଦଖୟଙ୍କୁ କହନ୍ତି ସମସ୍ତ ଜିହୁଦୀୟମାନଙ୍କୁ ଏକତ୍ର କରି ଉପବାସ କରିବା ପାଇଁ। ସେ ଓ ତାହାଙ୍କର ଦାସୀଗଣ ମଧ୍ୟ ସେହିପରି କରିବା ନିମନ୍ତେ ପଦକ୍ଷେପ ନେଉଛନ୍ତି। ସେ ରାଜାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଉଛନ୍ତି ଓ ଯଦି ଆବଶ୍ୟକ ପଡ଼େ ତାହେଲେ ସେ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଏଠାରେ ପୁନର୍ବାର ଆପଣ ଲକ୍ଷ୍ୟ କରିବେ ଯେ ପ୍ରାର୍ଥନା କରିବା ନେଇ କିଛି କୁହାଯାଇ ନାହିଁ, କାରଣ ସେ ଓ ମର୍ଦ୍ଦଖୟ ଓ ସମସ୍ତ ଜିହୁଦୀ ଲୋକମାନେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲେ। প্রিয় বন্ধু, যেতবে আমি ঈশ্বর ইচ্ছা বিরুদ্ধ জীবনযাপন করু সেতবে আমি প্রার্থনা করা নিমন্তে পছঘুঞ্চা দিয়ে থাকে। সম্ভবত কতক জিহুদি প্রার্থনা করে মাত্র তাহা উল্লেখ হয়ে না। তবে এখানে আমি এস্টর রাণী জীবন এক চমৎকার নিষ্পত্তি লক্ষ্য করুছু। এস্টর রাণী পক্ষে এক সাহসিকতার কার্য লা, কিন্তু প্রিয় বন্ধু, এই এস্টর অধিক সাহসিক ও উৎসর্গীকৃত জীবন আমি জনক দেখা পাও, যে কি আমি পাপর উদ্ধার করা নিমন্তে এই জগৎকু আসি সেই ক্রুশে নিজের প্রাণদান কলে, আছে প্রভু যীশুখ্রীষ্ট। সে আজ মধ্যে আপর উদ্ধার করা নিমন্তে প্রস্তুত। সে কহতি না বিনষ্ট হলে বিনষ্ট হব, মাত্র সে কহতি মনুষ্যপুত্র মধ্য সেবা পাই আসি না, মাত্র সেবা করা ও অনেক নিমন্তে মুক্তির মূল্যস্বরূপে প্রাণ দেওয়া আসিছে। সে বিনষ্ট হওয়া আসি নাত্র বিনাশপ্রাপ্ত মানক নিমন্তে আসলে, যেপর সে আপনার পবিত্র রক্ত দিয়ে উদ্ধার করে পারে। আজ কণ আমি সেই খ্রিস্ট নিকটকে যা না কি প্রভু, আম প্রত্যেক এই সুযোগ দিও এবং প্রভু আম প্রত্যেক তাঁকর নিকটবর্তী করাত, যেপর আমি প্রভুঙ্কর নিকটবর্তী হওয়ার সঙ্গে সঙ্গে পাপর উদ্ধার পাইপার, সেই অনন্ত জীবনর পথে অগ্রসর হয়ে পার, সেই স্বর্গীয় রাজির অধিকারী হয়ে পার। তেমক প্রভু আজ মধ্যে সুযোগ দেখতে, যেপর আমি এই বাক্য শুণবা সঙ্গে সঙ্গে নিজের জীবনকু কঠিন নকরু, নিজের হৃদয়কু কঠিন নকরু, মাত্র নিজের পাপ নিমন্তে অনুতপ্ত হয়ে সেই প্রভু যীশুখ্রীষ্টঙ্কর বিশ্বাস করে পাপর উদ্ধার পাই অনন্ত জীবনর অধিকারী হেউ। প্রভু আম প্রত্যেককু এই সংক্ষিপ্ত আলোচনা মধ্য দিয়ে আশীর্বাদ করন্তু।
শ্রোতা, আপন ঈশ্বর বাক্য শুণবা নিমন্তে সময় দেওয়ার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাণিবাকু চাহান্তি, যাহাকি আপনার পাপর উদ্ধার পাইবা নিমন্তে পথ দেখাইব, তাহলে আম সহিত পত্র মাধ্যমে অথবা টেলিফোন যোগে যোগাযোগ করন্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রখুছু। প্রভু যীশু আপনকো আশীর্বাদ করন্তু। নমস্কার।